ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀର ଚତୁର୍ଦ୍ଧା ମୂର୍ତ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ଆଜି ନବଯୌବନ ବେଶତି ଭକ୍ତମାନଙ୍କୁ ଦର୍ଶନ ଦେବେ। 2019 ଉତ୍ତରୁ ଇଥର ଭିଲ୍ ଚତୁର୍ଦ୍ଦଶୀ କ୍ଷୟ ଲାଗି ଦିନ ରାତ ମିଶାଇକରି ବହୁଟେ ନୀତିକାନ୍ତି ରହିଛି। ଏତାକି ନଜରଟି ରଖିକରି ନବଯୌବନ ଦର୍ଶନ ସମୟକେ କମ୍ କରାଯାଇଛି। ଆଘର ଧାରିଜ ନୀତିକାନ୍ତି ଅନୁସାରେ ଖାଲି 2 ଘଣ୍ଟା ଦର୍ଶନ ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁସାରେ ଆଜି ସକାଳ 9 ଶ୍ରୀନଗରକେ ଖଡ଼ି ପ୍ରସାଦ ବିଜେ ହେବା ପଛେ ବନକ ଲାଗି ଚକା ଅପସର ହୋଇକରି ଦିନର 12:15 ମଙ୍ଗଳ ଆଳତି ମୈଲମ ଆଉ ଅବକାଶ ନୀତି ହେବା। ଦିନର 1:15 ଦଶାବତାର ମହାପ୍ରଭୁ ବାହୁଡ଼ା ବିଜେ କରବେ। ଦିନର 1:30 ତାଟି ଫିଟାଯିବା। ଶ୍ରୀମନ୍ଦିରର ଭିତର କାଠ ପାଖୁ 2 ପାରିମାଣିକ ଦର୍ଶନ ଆଉ 2:30 ଉତ୍ତରୁ ସର୍ବସାଧାରଣ ଦର୍ଶନ ମୂଲ ହେବା ବୋଲି ସୂଚନା ମିଳିଛି। ଆଜି ନବଯୌବନ ଦର୍ଶନ ସହିତ ନେତୃତ୍ୱ ବିଲ୍ ହେବା। ଏଥିଲାଗି ଶ୍ରୀମନ୍ଦିର ଭିତରେ ଆଉ ବାହାରେ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଛି। ପବିତ୍ର ରଥଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତମାନଙ୍କର ସୁରକ୍ଷା ଆଉ ଉନ୍ନତ ସ୍ୱାସ୍ଥ୍ୟ ସେବାକେ ସୁନିଶ୍ଚିତ କରିବା ଲାଗି ରାଜ୍ୟ ସରକାରଙ୍କ ତରଫ ଖାସ୍ ବ୍ୟବସ୍ଥା କରାଯାଇଛି। କେନ୍ସିଭିଲ୍ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି 230 MBBS ଡାକ୍ତର ଆଉ 66 ବିଶେଷଜ୍ଞ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ସେନ୍ତା 200 ନର୍ସିଂ ଅଫିସର ଆଉ 219 ପାରାମେଡିକାଲ କର୍ମଚାରୀ ବିଲ୍ ଭିନ୍ ଭିନ୍ ଜାଗାନ ମୁତୟନ ଅଛନ୍ ବୋଲି ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ସୂଚନା ଦେଇଛନ୍। ରାଜ୍ୟର ଲାଖ ଲାଖ କେନ୍ଦୁପତ୍ର ତୋଳାଳି ବନ୍ଧାଳୀ ଆଉ ଋତୁକାଳୀନ କର୍ମଚାରୀମାନଙ୍କର କଲ୍ୟାଣ ଲାଗି ସେମାନଙ୍କର ବୋନସ ଆଉ ପ୍ରୋହାହନ ରାଶିକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅନୁମୋଦନ କରିଛନ୍। ଇତାର ସହିତ କେରି ଆଉ ଫାଳର ଦାମକେ ବିଲ୍ ବଢ଼େଇଛନ୍। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ କେରି ପିଛା ଦାମ 10 ଆଉ ଫାଳ ପିଛା 20 ବଢ଼ାଯାଇଛି। ଏଥିଲାଗି ରାଜ୍ୟ ସରକାର 10,78,00,000 ଟଙ୍କା ଖର୍ଚ୍ଚା କରବେ। ସେନ୍ତା ତୋଳାଳିମାନଙ୍କୁ 25% ବୋନସ ଆଉ ବନ୍ଧାଳୀ ଆଉ ଋତୁକାଳୀନ କର୍ମଚାରୀମାନଙ୍କୁ 5% ପ୍ରୋହାହନ ଟଙ୍କା ଦିଆଯିବ। ରାଇଜେ ସଫେଇ ମିତ୍ରମାନଙ୍କର ଅବଦାନକେ ସମ୍ମାନ ଜଣାବାର ଆଉ ସୁରକ୍ଷିତ ଆଉ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକେ ତହକାବାର ଲାଗି ଆଜି ରାଜ୍ୟର ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାନ ନମସ୍ତେ ଦିବସ ପାଳନ କରାଯିବ। ଏ ବାବଦେ ଗୃହ ଆଉ ନଗର ଉନ୍ନୟନ ବିଭାଗ ତରଫ ସବୁ ମହାନଗର ନିଗମ ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦକେ ନିର୍ଦ୍ଦେଶ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଆଉ ଗୃହ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫ ଏହି ଦିବସ ପାଳନ କରାଯାଉଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଆଜି ହେଉଛି ଶ୍ରାଦ୍ଧବାର୍ଷିକୀ। ଏ ଅବସରରେ ରାଜ୍ୟର ଭିନ୍ ଭିନ୍ ଜାଗା ଓ ବିଧାନସଭା ପରିସର ତାଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯିବାର ସହିତ ଖାସ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ବିଧାନସଭା ପରିସର ସକାଳ 9:50 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପମୁଖ୍ୟମନ୍ତ୍ରୀ ବାଚସ୍ପତି ଉପବାଚସ୍ପତି ମନ୍ତ୍ରିମଣ୍ଡଳର ସଦସ୍ୟ ବିଧାୟକମାନଙ୍କ ସହିତ ବହୁଜନ ବ୍ୟକ୍ତିବିଶେଷ ଉପସ୍ଥିତ ରହିକରି ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭୂସମ୍ପତ୍ତି ସୁରକ୍ଷା ସଠିକ୍ ରେକର୍ଡ ସଂରକ୍ଷଣ ଓ ସଫଳ ପରିଚାଳନା ଲାଗି ରାଜସ୍ୱ ପରିଚାଳନା ବିଭାଗ ତରଫ ସବୁ ରାଜସ୍ୱ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ରାଜସ୍ୱ ପର୍ଷଦ ସବୁ ଆର୍ଡିସି ଜିଲ୍ଲାପାଳ ଆଉ ସର୍ଭେ ନିର୍ଦ୍ଦେଶକଙ୍କୁ ଚିଠି ଲେଖିକରି ତୁର୍ତ୍ତି ପଦକ୍ଷେପ ନେବାରକେ କହିଛନ୍। ନିର୍ଦ୍ଦେଶ ଅନୁସାରେ ଖୋର୍ଦ୍ଧା ପୁରୀ ଜଗତସିଂହପୁର ସହିତ 9 ଜିଲ୍ଲାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫ ଦାଖଲ ହୋଇଥିବା 11,675 ଅଲଗା ଅଲଗା ରାଜସ୍ୱ ମାମଲାନୁ ଓଡ଼ିଶା ଇଷ୍ଟେଟ୍ ଏଭୋଲ୍ୟୁସନ୍ ଆଇନର ଧାରା 7A ଅନୁସାରେ 275 ମାମଲାର ତୁର୍ତ୍ତି ଫଇସଲା କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ତରଫ ଭୁବନେଶ୍ୱର ରେଡ୍କ୍ରସ ଭବନଠାରେ ଯୁବ ରେଡ୍କ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜକର ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ରାଜ୍ୟର ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟମାନଙ୍କେ ଥିବା ଯୁବ ରେଡ୍କ୍ରସ ୟୁନିଟ୍ର କାମକାଜ ବାବଦେ ସମୀକ୍ଷା କରାଯାଇଛି। ସ୍ୱେଚ୍ଛାସେବୀମାନଙ୍କ ଦକ୍ଷତା ବିକାଶ ରକ୍ତଦାନ ଶିବିର ନିଶାମୁକ୍ତ ଅଭିଯାନ କ୍ୟାମ୍ପସ ସ୍ୱଚ୍ଛତା ସଡ଼କ ସୁରକ୍ଷା ଅଗ୍ନି ନିରାପତ୍ତା ଓ ପରିବେଶ ସୁରକ୍ଷା ବାବଦେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବାରକେ ମନ୍ତ୍ରୀ ଶ୍ରୀ ସୁରଜ ପରାମର୍ଶ ଦେଇଛନ୍ତି। ସରକାରଙ୍କ ଡିଜିଟାଲ କୃଷି ଅଧୀନତି ଏଗ୍ରିଷ୍ଟେକ୍ କୃଷକ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ସିଏମ୍ କିଷାନ ଆଉ ପିଏମ୍ କିଷାନ ହିତାଧିକାରୀମାନେ ଏଥିଲାଗି ପଞ୍ଜୀକୃତ ହେବାଟା ଜରୁରୀ ଆଏ ବୋଲି ରାଜ୍ୟ ସରକାରଙ୍କ ତରଫ କୁହାଯାଇଛି। ପଞ୍ଜୀକରଣ ଲାଗି ଆଧାର କାର୍ଡ ଆଧାରତେ ଥିବା ମୋବାଇଲ ନମ୍ଘର ନିଜର ନାଁ ଥିବା ଜମିପଟା ଜରୁରୀ ଆଏ। ପଞ୍ଜୀକରଣ କରିବାର ଲାଗି ପାସେ ଥିବା ଜନସେବା କେନ୍ଦ୍ର ପଞ୍ଚାୟତ ସ୍ତର ନିଯୁକ୍ତ ହୋଇଥିବା ସହାୟକ ଗ୍ରାମ ପଞ୍ଚାୟତ ସ୍ତରୀୟ କୃଷକ ପଞ୍ଜୀକରଣ କ୍ୟାମ୍ପକେ ଯୋଗାଯୋଗ କରିବାରକେ ପରାମର୍ଶ ଦିଆଯାଇଛି। ପାଣିପାଗ ରାଜ୍ୟର କେତେଟା ଇଲାକାନ ଏବେ 20 ତକ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟ ସକ୍ରିୟ ରହିଛି। ଏବେ 24 ଘଣ୍ଟା ଭିତରେ ରାଜ୍ୟର ସବୁ ଜିଲ୍ଲାର ଧୋକାଗଡ଼ି ସାଙ୍ଗେ ବର୍ଷା ହୋଇପାରେ। ସେଆଡ଼େ ବୌଦ୍ଧ ସୁବର୍ଣ୍ଣପୁର ସହିତ 9 ଜିଲ୍ଲାର ଗୋଟେ କି ଯୋଡ଼େ ଜାଗାନ ଅତି ଜବର ବର୍ଷା ହେବା ବୋଲି କେନ୍ଦ୍ର ତରଫ ସତର୍କ କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।